ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, ଯଦି ଆମ୍ଭେମାନେ ଆପଣା ଆପଣା ପାପ ସ୍ୱୀକାର କରୁ, ତେବେ ସେ ଆମ୍ଭମାନଙ୍କର ପାପ କ୍ଷମା କରିବାକୁ ଓ ସମସ୍ତ ଅଧର୍ମରୁ ଆମ୍ଭମାନଙ୍କୁ ପରିଷ୍କାର କରିବାକୁ ବିଶ୍ୱସ୍ତ ଓ ନ୍ୟାୟବାନ ଅଟନ୍ତି। ଆସନ୍ତୁ ସେହି ଉଦ୍ଧାରକର୍ତ୍ତାଙ୍କର ପରିଚୟ ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
প্রিয় শ্রোতা বন্ধু, আজির এই শুভ অবসরের আমাদের সৃষ্টিকর্তা তথা উদ্ধারকর্তা নিত্যজীবিত প্রভু যীশুখ্রিস্ট বহুমূল্য নামে শুভেচ্ছা জনাই আজির এই পথ প্রদর্শিকা কার্যক্রমের অংশ হওয়া নিমন্তে আপনার স্বাগত করে আপনার সহযোগ তথা মতামত নিমন্তে বিশেষ ধন্যবাদ। আপনার এই কার্যক্রম দ্বারা আত্মিক জীবন উপকৃত হয়ে পড়ার জাঁড়ি আমি বিশেষ খুশি, প্রভু নাম ধন্যবাদ দেউ। বাস্তবের যে প্রভু যীশু বিষয় উদ্যোগী, ପ୍ରଭୁ ମଧ୍ୟ ସେମାନଙ୍କ ବିଷୟରେ ଉଯୋଗୀ। ଆପଣ ଭାବନ୍ତୁ ନାହିଁ ଯେ ପ୍ରଭୁ ଆପଣଙ୍କ ବିଷୟରେ ମନୋଯୋଗୀ ନୁହନ୍ତି ବୋଲି। ସେ ଆପଣଙ୍କୁ ପ୍ରତି ଅବସ୍ଥାରେ ପ୍ରତି ସମୟରେ ତାଙ୍କର ସୁରକ୍ଷାର ବାହୁ ଛାଇଥିଲେ ଆବରି ରଖିଅଛନ୍ତି, ଆଉ ସେ ଆପଣଙ୍କୁ ସୁଯୋଗ ଦେଉଛନ୍ତି ତାଙ୍କ ନିକଟବର୍ତ୍ତୀ ହେବା ପାଇଁ। ଆସନ୍ତୁ ଏହି ସୁଯୋଗରେ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟ ଦେଇଯିବା ପୂର୍ବରୁ ସଂକ୍ଷେପରେ ପ୍ରାର୍ଥନା କରିବା। ପ୍ରିୟ ପବିତ୍ର ପ୍ରଭୁ, ତୁମର ପବିତ୍ର ନାମର ଧନ୍ୟବାଦ କରୁଅଛୁ ଏହି ସୁନ୍ଦର ସମୟ ପାଇଁ, ତୁମର ଜୀବନ୍ତ ବାକ୍ୟ ପାଇଁ। ପ୍ରଭୁ, ତୁମର ବାକ୍ୟ ମଧ୍ୟ ଦେଇ ତୁମେ ଆଜି ଆମମାନଙ୍କ ସହିତ କଥା କୁହ, ଆମମାନଙ୍କୁ ଆଶୀର୍ବାଦ କର, ଆମମାନଙ୍କୁ ସେହି ବାକ୍ୟ ଉପରେ ଗଭୀର ବିଶ୍ୱାସ ଦିଅ ଏବଂ ପ୍ରଭୁ ଆମମାନଙ୍କୁ ତୁମଠାରେ ବିଶ୍ୱାସରେ ସ୍ଥିର କର, ଯେପରି ପ୍ରଭୁ ଆମେ ତୁମକୁ ସତ୍ୟ ଓ ଜୀବନ୍ତ ଈଶ୍ୱର ରୂପେ ପ୍ରଭୁ ଯେପରି ଗୌରବ ଦେବାକୁ ପାରିବୁ ଏବଂ ତୁମର ପଛରେ ଅନୁଗମନ କରିବାକୁ ପାରିବୁ। ତୁମେ ଆମମାନଙ୍କୁ ସେହି ପ୍ରକାର ଏକ ସରଳ ବିଶ୍ୱାସର ହୃଦୟ ଦିଅ। ପ୍ରତ୍ୟେକ ଶ୍ରୋତାବନ୍ଧୁମାନଙ୍କୁ ତୁମେ ଆଶୀର୍ବାଦ କର। ଏହି ସମସ୍ତ ପ୍ରାର୍ଥନା ଆମମାନଙ୍କୁ ଉଦ୍ଧାରକର୍ତ୍ତା ଜୀବିତ ପୁନରୁଦ୍ଧିତ ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ଏ ଅଳ୍ପ ଭିକ୍ଷା ମାଗୁଅଛୁ, ଆମେନ୍। ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ଗୀତ ସଂହିତାର 96 ପର୍ବରୁ ଆମମାନଙ୍କର ଅଧ୍ୟୟନ ଆରମ୍ଭ କରିବା ପାଇଁ ଯିବା। ତେବେ ଏହି ଗୀତ 96ଟି ଏକ ଚମତ୍କାର ପ୍ରଶଂସାର ଗୀତ, ଆଉ ଏହା ପ୍ରଶଂସାର ଗୀତ ହେବ ଯେତେବେଳେ କି ପ୍ରଭୁ ଯୀଶୁଖ୍ରୀଷ୍ଟ ସମଗ୍ର ଜଗତ ଉପରେ ରାଜତ୍ୱ କରିବେ। 96 ପର୍ବର ପ୍ରଥମ ପଦରେ ଏହିପରି ଲେଖା ଅଛି, ଆହେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନୂତନ ଗୀତ ଗାନ କର, ସମୁଦାୟ ପୃଥିବୀ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କର। ଏହି ନୂତନ ଗୀତ ଏକ ଉଦ୍ଧାରର ଗୀତ, ଯାହାକି ଆମେ ଏଥିପୂର୍ବରୁ ମଧ୍ୟ ଲକ୍ଷ୍ୟ କରିସାରିଛୁ। ପ୍ରକାଶିତ ବାକ୍ୟ କହେ ଯେ ଆମମାନେ ଏହି ଗୀତ ଗାନ କରିବା। ଏହାପରେ ଛୁଆନାଇ ପର୍ବର ଚାରି ଓ ପାଞ୍ଚ ପଦରେ ଏପରି ଲେଖା ଅଛି, କାରଣ ସଦାପ୍ରଭୁ ମହାନ ଓ ଅତ୍ୟନ୍ତ ପ୍ରଶଂସନୀୟ, ସେ ସମସ୍ତ ଦେବତା ଅପେକ୍ଷା ଭୟଯୋଗ୍ୟ, କାରଣ ଗୋଷ୍ଠୀବର୍ଗର ସକଳ ଦେବତା ପ୍ରତିମା ମାତ୍ର ସଦାପ୍ରଭୁ ଆକାଶମଣ୍ଡଳର ସୃଷ୍ଟିକର୍ତ୍ତା। ଏଠାରେ ପ୍ରତିମା ପୂଜାକୁ ପଦଦଳିତ କରାଯାଏ, କାରଣ ସେହି ଏକ ହଜାର ବର୍ଷର ଶାନ୍ତି ରାଜ୍ୟ ତହିଁର ପରିସମାପ୍ତି ଘଟାଇବ। କୌଣସି ପ୍ରତିମା ପୂଜାର ବିଷୟ ଆଉ ପରିଲକ୍ଷିତ ହେବ ନାହିଁ। ଆଜି ଅନେକ ଲୋକ ବିଭିନ୍ନ ପ୍ରକାର ଧର୍ମକୁ ଆଦରି ନେଇ ଭାବନ୍ତି ସେମାନେ ଯାହା କରୁଅଛନ୍ତି ତାହା ଅତି ଚମତ୍କାର, କିନ୍ତୁ ମୁଁ ଆପଣଙ୍କୁ କହିରଖେ ଯେ ଦିନ ଆସୁଅଛି ଯେତେବେଳେ ନାସ୍ତିକବାଦ ବା ବହୁ ଈଶ୍ୱରବାଦ ସବୁର ବିଲୋପ ଘଟିବ। ସାତପଦରେ ଲେଖା ଅଛି, ହେ ନାନାଦେଶୀୟ ଗୋଷ୍ଠୀବର୍ଗ, ତୁମେମାନେ ସଦାପ୍ରଭୁଙ୍କର କୀର୍ତ୍ତନ କର, ସଦାପ୍ରଭୁଙ୍କ ଗୌରବ ଓ ପରାକ୍ରମର କୀର୍ତ୍ତନ କର। ପ୍ରଭୁ ଶ୍ରୀଖ୍ରୀଷ୍ଟ ଭାବବାଣୀ ସଫଳ କରିବେ, ପ୍ରତିମା ପୂଜାର ପରିସମାପ୍ତି ଘଟାଇବେ ଓ ଶୟତାନର ଶକ୍ତିକୁ ପ୍ରତିହତ କରିବେ। ଏହାପରେ ସମସ୍ତ ସୃଷ୍ଟି ଆନନ୍ଦ କରିବେ। ସେହିପରି ଗୀତ ସତାନବେ ପର୍ବଟି ଛୟାନବେ ପର୍ବ ବୋଲି, କାରଣ ଏହା ମଧ୍ୟ ଆନନ୍ଦ ଓ ପ୍ରଶଂସାର ଗୀତ। ସତାନବେ ପର୍ବର ପ୍ରଥମ ପଦରେ ଲେଖା ଅଛି, ସଦାପ୍ରଭୁ ରାଜ୍ୟ କରନ୍ତି, ପୃଥିବୀ ଉଲ୍ଲାସ କରୁ, ଦ୍ୱୀପସମୂହ ଆନନ୍ଦିତ ହୁଅନ୍ତୁ। ଏହା ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କର ପ୍ରଥମ ଆଗମନ ବିଷୟ ନେଇ ପ୍ରକାଶ କରେ ନାହିଁ, ମାତ୍ର ଦ୍ୱିତୀୟ ଆଗମନ ବିଷୟ ନେଇ ଓ ତାହାଙ୍କର ରାଜ୍ୟତ୍ୱ ନେଇ ପ୍ରକାଶ କରେ। ଏହାପରେ ସାତପଦରେ ଲେଖା ଅଛି, ଖୋଦିତ ପ୍ରତିମାଗଣର ସେବକ ସମସ୍ତେ ଓ ଦେବତାଗଣର ଦର୍ପକାରୀ ସମସ୍ତେ ଲଜ୍ଜିତ ହୁଅନ୍ତୁ, ହେ ଦେବ ସବୁ ତୁମେମାନେ ତାହାଙ୍କୁ ପ୍ରଣାମ କର। ଲେଖା ଅଛି, ହେ ଦେବ ସବୁ, ଯାହାର ଅନୁବାଦ ହେଉଛି ହେ ଦୂତଗଣ। ଏବ୍ରି ପ୍ରଥମ ପର୍ବର ଛଅ ପଦରେ ଲେଖା ଅଛି, ପୁଣି ଯେଉଁ ସମୟରେ ସେ ପ୍ରଥମ ଜାତଙ୍କୁ ପୁନର୍ବାର ଜଗତ ମଧ୍ୟରେ ପ୍ରବେଶ କରାଇବେ ସେହି ସମୟକୁ ଲକ୍ଷ୍ୟ କରି ସେ କହନ୍ତି, ଈଶ୍ୱରଙ୍କର ସମସ୍ତ ଦୂତ ତାହାଙ୍କୁ ପ୍ରଣାମ କରନ୍ତୁ। ଆସନ୍ତୁ ଏହାପରେ ଆମେ ଗୀତ ଅଠାନବେ ପର୍ବ ମଧ୍ୟକୁ ଯିବା। ଏହି ଗୀତ ଅଠାନବେ ପର୍ବଟି ସେହି ନୂତନ ଉପାସନା ଗୀତର ଦ୍ୱିତୀୟ ଅନ୍ତରା। ଅଠାନବେ ପର୍ବର ପ୍ରଥମ ପଦରେ ଏହିପରି ଲେଖା ଅଛି, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନୂତନ ଗୀତ ଗାନ କର, କାରଣ ସେ ଆଶ୍ଚର୍ଯ୍ୟକର୍ମ କରିଅଛନ୍ତି, ତାହାଙ୍କ ଦକ୍ଷିଣ ହସ୍ତ ଓ ତାହାଙ୍କ ପବିତ୍ର ବାହୁ ତାହାଙ୍କ ପକ୍ଷରେ ପରିତାଣ ସାଧନ କରିଅଛି। ଆସନ୍ତୁ ଏହାପରେ ଗୀତ ଅନିଶତ ପର୍ବ ମଧ୍ୟକୁ ଯିବା, ଯାହାକି ସେହି ରାଜାମାନଙ୍କର ରାଜାଙ୍କ ପ୍ରତି ଉଦ୍ଦିଷ୍ଟ, ଯାହାଙ୍କର ସିଂହାସନ ଅନୁଗ୍ରହର ଓ ଦୟାର ସିଂହାସନ। ତେବେ ଦେଖନ୍ତୁ ଅନିଶତ ପର୍ବର ପ୍ରଥମ ପଦରେ ଏହିପରି ଲେଖା ଅଛି, ସଦାପ୍ରଭୁ ରାଜ୍ୟ କରନ୍ତି, ଗୋଷ୍ଠୀବର୍ଗ କମ୍ପିତ ହୁଅନ୍ତୁ, ସେ କିରୁବଗଣ ଉପରେ ଉପବିଷ୍ଟ, ପୃଥିବୀ ବିଚଳିତ ହେଉ। ଏହା ଈଶ୍ୱରଙ୍କ ପ୍ରତି ଆଉ ଏକ ପ୍ରଶଂସାର ଗୀତ, ଯାହାକି ସେହି ଏକ ହଜାର ବର୍ଷର ଶାନ୍ତି ରାଜ୍ୟରେ ଗାୟନ କରାଯିବ। କିନ୍ତୁ ଏହାର ଅର୍ଥ ନୁହେଁ ଯେ ବର୍ତ୍ତମାନ ଆମେ ତାହାଙ୍କର ପ୍ରଶଂସା କରିବା ନାହିଁ, ବର୍ତ୍ତମାନ ମଧ୍ୟ ଆମେ ତାହାଙ୍କର ବିଶ୍ୱସ୍ତତା, ପ୍ରେମ ଓ ମହାନତା ନିମନ୍ତେ ମଧ୍ୟ ତାହାଙ୍କର ପ୍ରଶଂସା କରିପାରିବା। ଆପଣ ଯଦି ଈଶ୍ୱରଙ୍କ ପ୍ରଶଂସା କରିବାର ଅଭ୍ୟାସ ରଖିନାହାନ୍ତି, ତାହେଲେ ଆପଣ କରିବା ଉଚିତ। ଆପଣ ଯଦି ସ୍ୱର୍ଗକୁ ଯାଉଛନ୍ତି, ତାହେଲେ ଆପଣ ସେଥିନିମନ୍ତେ ନିଜକୁ ପ୍ରସ୍ତୁତ କରିବା ଉଚିତ, କାରଣ ଆପଣଙ୍କୁ ସେହି ସ୍ୱର୍ଗରେ ତାହାଙ୍କର ପ୍ରଶଂସା କରିବାରେ ଅନେକ ସମୟ ଅତିବାହିତ କରିବାକୁ ହେବ। ଆଉ ସେଥିନିମନ୍ତେ ନିଜକୁ ପ୍ରସ୍ତୁତ କରିବାର ସବୁଠାରୁ ଉତ୍ତମ ସ୍ଥାନ ହେଉଛି ଏହି ସ୍ଥାନ। ଆମମାନେ ଏକ ଗୀତ ଗାଇବାକୁ ଯାଉଅଛୁ ଯାହାକି କହେ ଯେ ସଦାପ୍ରଭୁ ମଙ୍ଗଳମୟ, ସଦାପ୍ରଭୁଙ୍କ ଉଦ୍ଧାରପ୍ରାପ୍ତମାନେ ତାହା କୁହନ୍ତୁ ଯେଉଁମାନଙ୍କୁ ସେ ଶତ୍ରୁହସ୍ତରୁ ଉଦ୍ଧାର କରିଅଛନ୍ତି। ସେହି ଗୀତ ଭବିଷ୍ୟତ ପ୍ରତି ଦୃଷ୍ଟି କରେ, ଯେତେବେଳେ ଆମମାନେ ସେହି ଏକ ହଜାର ବର୍ଷର ରାଜତ୍ୱ ସମୟରେ ତାହାଙ୍କର ପ୍ରଶଂସା କରିବା। ଏହା ଏପର୍ଯ୍ୟନ୍ତ ଆସିନାହିଁ, କିନ୍ତୁ ଆଜି ତାହାଙ୍କର ପ୍ରଶଂସା କରିବା ନେଇ କୌଣସି ମନା ନାହିଁ। ଆପଣ ଜାଣନ୍ତି ଆମେ କାହିଁକି ତାହାଙ୍କର ପ୍ରଶଂସା କରିବା ଉଚିତ, କାରଣ ସେ ଅତି ଚମତ୍କାର ଅଟନ୍ତି, ସେ ବିଶ୍ୱସ୍ତ ଅଟନ୍ତି ଓ ତାହାଙ୍କର ସ୍ନେହପୂର୍ଣ୍ଣ କରୁଣା ସଦାକାଳ ସ୍ଥାୟୀ। ସେ ସଦାସର୍ବଦା ମୋ ପ୍ରତି ମଙ୍ଗଳକାରୀ ଓ ସେ ସଦାସର୍ବଦା ଆପଣଙ୍କ ପ୍ରତି ମଧ୍ୟ ମଙ୍ଗଳକାରୀ ହେବେ। ଏହା କ'ଣ ଆପଣଙ୍କ ଜୀବନକୁ ପ୍ରଭାବିତ କରେ ନାହିଁ କି? ବର୍ତ୍ତମାନ ଆମେ ଆଉ ଏକ ଗୀତ ମଧ୍ୟକୁ ଯିବା, ଯାହାକି ସେହି ଏକ ହଜାର ବର୍ଷର ଶାନ୍ତି ରାଜ୍ୟ ମଧ୍ୟରେ ପ୍ରଶଂସାର ଗୀତ ହେବ। ଆସନ୍ତୁ ସେହି ଗୀତ ଶହେ ପର୍ବ ମଧ୍ୟକୁ ଯିବା। ଏହି ଗୀତ ଶହେ ପର୍ବଟି ଏକ ପ୍ରଶଂସାର ଗୀତ, ଯାହାକି ଗୀତ ଚଉରାନବେ ପର୍ବରୁ ଆରମ୍ଭ ହୋଇ ଏହି ଶହେ ପର୍ବ ମଧ୍ୟରେ ସମାପ୍ତ ହୁଏ। ଏହି ବିଭାଗ ମଧ୍ୟରେ ଆମେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ରାଜାମାନଙ୍କର ରାଜା ରୂପେ ଦେଖିଅଛୁ। ଏପରିକି ଗୀତ 93 ପର୍ବର ପ୍ରଥମ ପଦରେ ଲେଖା ଅଛି, ସଦାପ୍ରଭୁ ରାଜ୍ୟ କରନ୍ତି, ସେ ମହିମାରେ ବସ୍ତ୍ରାଣିତ ହୋଇ ବଳରେ ଆପଣା କଟି ବାନ୍ଧିଅଛନ୍ତି। ଏହା ଭବିଷ୍ୟତରେ ପ୍ରଭୁ ଶ୍ରୀକୃଷ୍ଣଙ୍କର ଏହି ପୃଥିବୀ ଉପରେ ରାଜତ୍ୱ କରିବାର ବିଷୟକୁ ପ୍ରକାଶ କରେ। ସେ ଯେତେବେଳେ ପ୍ରଥମଥର ଏହି ଜଗତକୁ ଆଗମନ କରିଥିଲେ, ସେତେବେଳେ ସେ ଏକ ଛୋଟ ଶିଶୁ ରୂପରେ ଆଗମନ କରିଥିଲେ, ମାତ୍ର ସେ ପରେ ଭବିଷ୍ୟତରେ ରାଜାମାନଙ୍କର ରାଜା ହୋଇ ଆଗମନ କରିବେ, ଯାହାକି ଆମେ ଗୀତ 93 ପର୍ବର ପ୍ରଥମ ପଦରେ ଲକ୍ଷ୍ୟ କରିବାକୁ ପାରିଛୁ, ଯେ ସେ ମହିମାରେ ବସ୍ତ୍ରାନିତ। ମାତ୍ର ଗୀତ 94 ତାହାଙ୍କର ଧାର୍ମିକତାର ରାଜତ୍ୱକୁ ପ୍ରକାଶ କରେ। ଗୀତ 95 ତାହାଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ଓ ଜୟ ଜୟକାର ବିଷୟକୁ ପ୍ରକାଶ କରେ। ଗୀତ 96 ତାହାଙ୍କ ଉଦ୍ଦେଶ୍ୟରେ ନୂତନ ଗୀତ ଗାନ କରିବାର ବିଷୟକୁ ପ୍ରକାଶ କରେ। ଗୀତ 97 ତାହାଙ୍କ ରାଜତ୍ୱରେ ଲୋକମାନଙ୍କର ପ୍ରଶଂସାର ବିଷୟକୁ ପ୍ରକାଶ କରେ। ଗୀତ 98 ମଧ୍ୟ ସେହିପରି ନୂତନ ଗୀତର ସହିତ ତାହାଙ୍କର ପ୍ରଶଂସାର ବିଷୟକୁ ପ୍ରକାଶ କରେ ଓ ଗୀତ 99 ତାହାଙ୍କ ରାଜତ୍ୱରେ ଲୋକମାନେ ଭୟଭୀତ ହେବାର ବିଷୟକୁ ପ୍ରକାଶ କରେ। କିନ୍ତୁ ବର୍ତ୍ତମାନ ଆମେ ଏହି 100 ପର୍ବରେ ସେହି ପ୍ରଶଂସାର ପରିସମାପ୍ତି ଘଟିବାର ଲକ୍ଷ୍ୟ କରିବାକୁ ଯିବା। ଏହା ଶେଷରେ ପ୍ରଶଂସାରେ ହିଁ ସମାପ୍ତ ହୁଏ। ତେବେ ଦେଖନ୍ତୁ ଗୀତ 100 ପର୍ବର ପ୍ରଥମ 2 ପଦରେ ଏହିପରି ଲେଖା ଅଛି, ଧନ୍ୟବାଦାର୍ଥକ ଗୀତ। ହେ ସକଳ ଦେଶ, ତୁମେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆନନ୍ଦଧ୍ୱନି କର, ଆନନ୍ଦରେ ସଦାପ୍ରଭୁଙ୍କର ସେବା କର, ଗାନ କରି ତାହାଙ୍କ ଛାମକୁ ଆସ। ଆମେ ଆନନ୍ଦରେ ତାହାଙ୍କର ପ୍ରଶଂସା କରିବା ଉଚିତ, ଆମେ ଆନନ୍ଦର ସହିତ ପ୍ରଭୁଙ୍କର ପ୍ରଶଂସା କରିବା ଉଚିତ, ମାତ୍ର ବିଷର୍ଣ୍ଣ ବଦନରେ ନୁହେଁ। ଆମେ ଆନନ୍ଦର ସହିତ ଗାନ କରି ତାହାଙ୍କର ଛାମକୁ ଆସିବା ଉଚିତ। ଆମେ ଈଶ୍ୱରଙ୍କର ସମସ୍ତ ଅନୁଗ୍ରହ ଓ ମଙ୍ଗଳଦାନ ସବୁକୁ ସ୍ମରଣ କରି ତାହାଙ୍କର ଧନ୍ୟବାଦ ଓ ପ୍ରଶଂସା କରିବା ଉଚିତ। ପୁନର୍ବାର ଘଟଣାଟିକୁ ମୁଁ ଦୋହରାଇବାକୁ ଚାହେଁ ଯେ ଈଶ୍ୱର ଚାହାନ୍ତି ନାହିଁ ଆପଣ ବିଷର୍ଣ୍ଣ ବଦନରେ ତାହାଙ୍କର ଉପାସନା କରିବା ନିମନ୍ତେ ତାହାଙ୍କର ସମ୍ମୁଖକୁ ଆସନ୍ତୁ। ସମୟ ଆସେ ଆପଣ ଯେତେବେଳେ ବିଷାଦରେ ପରିପୂର୍ଣ୍ଣ ହୋଇଯାଆନ୍ତି, ସମସ୍ୟାରେ ପଡ଼ିଯାଆନ୍ତି, ପ୍ରଲୋଭନରେ ପଡ଼ିଯାଆନ୍ତି, ଅଥବା ଅନୁତପ୍ତ ହୃଦୟ ନେଇ ଈଶ୍ୱରଙ୍କ ନିକଟକୁ ଆସନ୍ତି ଓ ତାହାଙ୍କ ନିକଟକୁ ଆସି କ୍ଷମା ମାଗନ୍ତି, ଆମେ ନିଜକୁ ତାହାଙ୍କ ଉପରେ ଲଦିଦେଉ। କିନ୍ତୁ ସେହିସବୁ ବିଷୟ ଉପାସନା ନୁହେଁ। ଆପଣ ଈଶ୍ୱରଙ୍କର ଉପାସନା କରନ୍ତି ଯେତେବେଳେ ଆପଣ ତାହାଙ୍କର ପ୍ରଶଂସା କରିବା ନିମନ୍ତେ ତାହାଙ୍କ ନିକଟକୁ ଆସନ୍ତି। ସେ ଚାହାନ୍ତି ଆପଣ ଯେପରି ଖୁସି ରୁହନ୍ତି। ଆମେ ମାଣ୍ଡଳିକ ଉପାସନାରେ ଆନନ୍ଦ ମନରେ ଈଶ୍ୱରଙ୍କର ଉପାସନା ବା ପ୍ରଶଂସା କରିବା ଉଚିତ। ଲେଖା ଅଛି, ହେ ସକଳ ଦେଶ, ତୁମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆନନ୍ଦଧ୍ୱନି କର। ତାହା ପ୍ରତ୍ୟେକଙ୍କୁ ସାମିଲ କରେ। ତାହିଁ ହେଉଛି ସର୍ବଜନୀନର ପ୍ରଶଂସା। ଏକ ସମୟ ଆସୁଅଛି ଯେତେବେଳେ ସମଗ୍ର ଜଗତ ଗୀତ ଗାଇବା ନିମନ୍ତେ ସମର୍ଥ ହେବେ। ପ୍ରଭୁ ଆସୁଛନ୍ତି, ଜଗତ ଆନନ୍ଦ କରୁ। ଲେଖା ଅଛି, ଆନନ୍ଦରେ ତାହାଙ୍କର ସେବା କର ଓ ଗାନ କରି ତାହାଙ୍କ ଛାମକୁ ଆସ। ଏହା ହେଉଛି ଏକ ଚମତ୍କାର ପ୍ରଶଂସାର ଗୀତ। ତାହାଙ୍କର ପ୍ରଶଂସା କର, ତାହାଙ୍କର ଗୌରବ କର ଓ ତାହାଙ୍କର ଉପାସନା କର। ପ୍ରିୟ ବନ୍ଧୁ, ଆମମାନେ ଅଧିକରୁ ଅଧିକ ଈଶ୍ୱରଙ୍କର ପ୍ରଶଂସା କରିବା ଉଚିତ, ତାହାଙ୍କର ପ୍ରଶଂସା ଆଉ ତାହାଙ୍କର ଉପାସନା କରିବା ଉଚିତ। ଆମମାନେ ଆନନ୍ଦର ସହିତ ତାହାଙ୍କ ଉପସ୍ଥିତି ମଧ୍ୟକୁ ଆସିବା ଉଚିତ। ଆମମାନେ ଈଶ୍ୱରଙ୍କର ପ୍ରଶଂସା କରିବା ଉଚିତ। ତେବେ ଗୀତ 100 ପର୍ବର 3 ପଦରେ ଏହିପରି ଲେଖା ଅଛି, ସଦାପ୍ରଭୁ ଯେ ପରମେଶ୍ୱର ଅଟନ୍ତି, ଏହା ତୁମେମାନେ ଜ୍ଞାତ ହୁଅ। ସେ ଆମମାନଙ୍କୁ ନିର୍ମାଣ କରିଅଛନ୍ତି ଓ ଆମମାନେ ତାହାଙ୍କର ଅଟୁ। ଆମମାନେ ତାହାଙ୍କର ଲୋକ ଓ ତାହାଙ୍କ ଚରାସ୍ଥାନର ମେଷ। ଈଶ୍ୱର ଆମମାନଙ୍କର ସୃଷ୍ଟିକର୍ତ୍ତା ଓ ଉଦ୍ଧାରକର୍ତ୍ତା। ଆଜି ଅନେକ ତାହାଙ୍କୁ ସୃଷ୍ଟିକର୍ତ୍ତା ରୂପେ ଜାଣନ୍ତି ନାହିଁ, ମାତ୍ର ସେ ହେଉଛନ୍ତି ସୃଷ୍ଟିକର୍ତ୍ତା ଓ ଆମେମାନେ ତାହାଙ୍କର ଉପାସନା କରିବା ଉଚିତ। ଆମମାନେ ତାହାଙ୍କୁ କେବେ ହେଲେ ଉପେକ୍ଷା କରିବା ଉଚିତ ନୁହେଁ। ଆଦ୍ୟ ଖ୍ରୀଷ୍ଟ ବିଶ୍ୱାସୀ ମଣ୍ଡଳୀରେ ଯେତେବେଳେ ପ୍ରଥମ କରି ତାଡ଼ନା ଘଟିଲା, ସେତେବେଳେ ପ୍ରେରିତମାନେ ଜେରୁସାଲମସ୍ତ ମଣ୍ଡଳୀକୁ ଫେରିଆସି ଯାହାସବୁ ଘଟିଲା ତାହା ଜଣାଇଲେ। ସେମାନଙ୍କ ବିବରଣୀ ମଣ୍ଡଳୀକୁ ପ୍ରାର୍ଥନା କରିବା ନିମନ୍ତେ ପ୍ରେରଣା ଯୋଗାଇଲା, ଆଉ ସେମାନେ ଏହିପରି କହି ପ୍ରାର୍ଥନା ଆରମ୍ଭ କଲେ, ହେ ପ୍ରଭୁ, ତୁମେ ଆକାଶ, ପୃଥିବୀ, ସମୁଦ୍ର ଏବଂ ସେ ସବୁ ମଧ୍ୟରେ ଥିବା ସମସ୍ତ ବିଷୟ ସୃଷ୍ଟି କରିଅଛ, ଯାହାକି ପ୍ରେରିତ 4 ପର୍ବର 24 ପଦରେ ଲେଖା ଅଛି। ତେବେ ସେହିପରି କହିବା ଅତି ସହଜ, କିନ୍ତୁ ପ୍ରଶ୍ନ ହେଉଛି ଆପଣ କ'ଣ ଆଜି ତାହା ବିଶ୍ୱାସ କରନ୍ତି? ଆଜି ଅନେକ ଖ୍ରୀଷ୍ଟ ବିଶ୍ୱାସୀ ଅଛନ୍ତି ଯେଉଁମାନେ ଯୀଶୁଖ୍ରୀଷ୍ଟଙ୍କୁ ପ୍ରଭୁ ବୋଲି ବିଶ୍ୱାସ କରନ୍ତି ନାହିଁ। ସେମାନେ ଏହିପରି କାର୍ଯ୍ୟ କରନ୍ତି ସତେ ଯେପରି ସେ ଈଶ୍ୱର ନୁହନ୍ତି, କିନ୍ତୁ ଲେଖା ଅଛି ସେ ଆମମାନଙ୍କୁ ସୃଷ୍ଟି କରିଅଛନ୍ତି ଓ ଆମେମାନେ ତାହାଙ୍କର ଅଟୁ। ଈଶ୍ୱର ହିଁ ଆମମାନଙ୍କର ସୃଷ୍ଟିକର୍ତ୍ତା। ଆମମାନେ ତାହାଙ୍କର ଉପାସନା କରିବା ଉଚିତ, କାରଣ ସେ ହେଉଛନ୍ତି ଆମମାନଙ୍କର ସୃଷ୍ଟିକର୍ତ୍ତା, ସେ ସମଗ୍ର ବିଶ୍ୱର ସୃଷ୍ଟିକର୍ତ୍ତା। ଆମ୍ଭେମାନେ ମଧ୍ୟ ତାହାଙ୍କର ଲୋକ ଓ ତାହାଙ୍କ ଚରାସ୍ଥାନର ମେଷ, ମାତ୍ର ଆମମାନେ କିପରି ତାହାଙ୍କର ମେଷ ରୂପେ ଗଣିତ ହେଉ? ଉଦ୍ଧାରପ୍ରାପ୍ତ ହେବା ଦ୍ୱାରା, କାରଣ ସେହି ପ୍ରଭୁ ଯୀଶୁଖ୍ରୀଷ୍ଟ ଉତ୍ତମ ମେଷପାଳକ, ଯିଏକି ମେଷମାନଙ୍କ ନିମନ୍ତେ ଆପଣାର ପ୍ରାଣ ଦେଇଅଛନ୍ତି, ଯାହାକି ଯୋହନ ଦଶ ପର୍ବର 14-16 ପଦ ମଧ୍ୟରେ ଆମେମାନେ ଅଧ୍ୟୟନ କରିଅଛୁ। ସେହି ସଦାପ୍ରଭୁ ଯିଏକି ଇସ୍ରାଏଲର ପାଳକ, ସେ ମଧ୍ୟ ମୋହର ପାଳକ ଓ ଆପଣଙ୍କର ପାଳକ, ଯଦି ଆପଣ ତାହାଙ୍କର ହୋଇଛନ୍ତି। ଗୀତ 100 ପର୍ବର 4 ପଦରେ ଲେଖା ଅଛି, ଧନ୍ୟବାଦ କରୁ କରୁ ତାହାଙ୍କ ଦ୍ୱାରରେ ଓ ପ୍ରଶଂସା କରୁ କରୁ ତାହାଙ୍କ ପ୍ରାଙ୍ଗଣରେ ପ୍ରବେଶ କର। ଈଶ୍ୱର ଚାହାନ୍ତି ଏହି ପ୍ରକାରେ ଆପଣ ଓ ମୁଁ ଆମେ ତାହାଙ୍କର ନିକଟବର୍ତ୍ତୀ ହେଉ। ଆଜି ଅନେକ ଧନ୍ୟବାଦର ହୃଦୟ ନେଇ ଈଶ୍ୱରଙ୍କର ନିକଟବର୍ତ୍ତୀ ହୁଅନ୍ତି ନାହିଁ। ଯଦି ଆମେ ସେହିପରି ହୃଦୟର ସହିତ ଈଶ୍ୱରଙ୍କର ଉପାସନାରେ ଯୋଗ ନ ଦେଉ, ତାହେଲେ ଆମେ କେବେ ହେଲେ ଆଶୀର୍ବାଦର ଅଧିକାରୀ ହୋଇପାରିବା ନାହିଁ କି ଅନ୍ୟର ନିମନ୍ତେ ଆଶୀର୍ବାଦର କାରଣ ହୋଇପାରିବା ନାହିଁ। ଏହାପରେ 5 ପଦରେ ଲେଖା ଅଛି, କାରଣ ସଦାପ୍ରଭୁ ମଙ୍ଗଳମୟ, ତାହାଙ୍କ ଦୟା ଅନନ୍ତକାଳ ସ୍ଥାୟୀ, ଆଉ ତାହାଙ୍କର ବିଶ୍ୱସ୍ତତା ପୁରୁଷାନୁକ୍ରମରେ ଥାଏ। ବାସ୍ତବରେ ସଦାପ୍ରଭୁ ମଙ୍ଗଳମୟ, ତାହାଙ୍କର ଦୟା କେବେ ହେଲେ ଉଣା ହୁଏ ନାହିଁ। ମୁଁ ଜାଣେ ନା ଆପଣ କିଏ କିଏ ବା ଆପଣ କେଉଁଠାରେ ଅଛନ୍ତି, ମାତ୍ର ମୁଁ ଜାଣେ ଯେ ଈଶ୍ୱର ଆପଣଙ୍କ ନିମନ୍ତେ ମଙ୍ଗଳମୟ ଓ ସେ ମୋ ପ୍ରତି ମଧ୍ୟ ମଙ୍ଗଳମୟ। ପ୍ରକୃତରେ ସେ କେତେ ମଙ୍ଗଳମୟ, କାରଣ ତାହାଙ୍କ ଦୟା ଅନନ୍ତକାଳ ସ୍ଥାୟୀ, ସେ ତହିଁରୁ ଓହରି ଯାଇନାହାନ୍ତି। ସେ ସମସ୍ତଙ୍କ ପ୍ରତି ଦୟାରେ ମହାନ, ତାହାଙ୍କର କରୁଣା ଶେଷ ହୁଏ ନାହିଁ। ସେହି ବିଧବାର ମଇଦା କଳସରୁ ମଇଦା ଶୂନ୍ୟ ନ ହେବା ପରି ତାହାଙ୍କର ଦୟା ଶେଷ ହୁଏ ନାହିଁ, ତାହାଙ୍କର ବିଶ୍ୱସ୍ତତା ପୁରୁଷାନୁକ୍ରମରେ ଥାଏ। ବାସ୍ତବରେ ଏହା କେତେ ଚମତ୍କାର ପ୍ରଶଂସାର ଗୀତ! ସଦାପ୍ରଭୁ ବିଶ୍ୱସ୍ତ, ଆପଣ ଯେ କେହି ହୁଅନ୍ତୁ ନା କାହିଁକି, ପ୍ରଭୁ ଆପଣଙ୍କ ପ୍ରତି ବିଶ୍ୱସ୍ତ ଓ ମଙ୍ଗଳମୟ। ତେଣୁକରି ସେ ଧନ୍ୟବାଦ ଓ ପ୍ରଶଂସା ପାଇବା ନିମନ୍ତେ ଏକମାତ୍ର ସୁଭାଜନ ସୁଯୋଗ୍ୟ ପିତା ପରମେଶ୍ୱର। ଆସନ୍ତୁ ବର୍ତ୍ତମାନ ଗୀତ 101 ପର୍ବ ମଧ୍ୟକୁ ଯିବା। ଏହା ସେହି ରାଜାଙ୍କ ଉଦ୍ଦେଶ୍ୟରେ ଗୀତ, ଯିଏକି ଧାର୍ମିକତା ଓ ବିଚାରର ସହିତ ରାଜତ୍ୱ କରନ୍ତି। ଗୀତ 101-106 ମଧ୍ୟରେ ଆମେ ସେହି ରାଜାଙ୍କ ଉଦ୍ଦେଶ୍ୟରେ ପ୍ରଶଂସାର ଗୀତକୁ ଲକ୍ଷ୍ୟ କରୁ, ଆଉ ସେ ହେଉଛନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟ। ସେ ହେଉଛନ୍ତି ଧାର୍ମିକତା ଓ ଶାନ୍ତିର ରାଜା, ଓ ସେ ଏହି ପୃଥିବୀ ଉପରେ ରାଜତ୍ୱ କରିବା ପାଇଁ ଯାଉଅଛନ୍ତି। ଏହା ଏକ ଗୀତ ଯାହାକି ଦାଉଦଙ୍କ ରାଜତ୍ୱ ପ୍ରତି ଆଦୌ ପ୍ରଯୁଜ୍ୟ ନୁହେଁ, ମାତ୍ର ଯେ କି ତାହାଙ୍କ ବଂଶ ମଧ୍ୟରୁ ଆଗମନ କରିଅଛନ୍ତି ତାହାଙ୍କ ପ୍ରତି ପ୍ରଯୁଜ୍ୟ। ତେଣୁ ଏହା ନିଶ୍ଚିତ ଭାବେ ଭାବଣୀ ସମ୍ବନ୍ଧୀୟ, ଓ ଏହା ସେହି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଭବିଷ୍ୟତରେ ଏହି ପୃଥିବୀ ଉପରେ ତାହାଙ୍କର ରାଜତ୍ୱକୁ ପ୍ରକାଶ କରେ। ଏହା ହେଉଛି ଦାଉଦଙ୍କର ଗୀତ। ତେବେ ଗୀତ 101ର ପ୍ରଥମ ପଦରେ ଏହିପରି ଲେଖା ଅଛି, ଦାଉଦଙ୍କର ଗୀତ, ମୁଁ ଦୟା ଓ ଶାସନ ବିଷୟ ଗାନ କରିବି, ହେ ସଦାପ୍ରଭୁ ମୁଁ ତୁମ୍ଭ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କରିବି। ଦେଖନ୍ତୁ ଏଠାରେ ଭକ୍ତ ଦାଉଦ କହନ୍ତି ଯେ ମୁଁ ତାହାଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କରିବି। ଅନ୍ୟ ଗୀତମାନଙ୍କ ପରି ଏହି ଗୀତ ମଧ୍ୟ ଈଶ୍ୱରଙ୍କ ପ୍ରଶଂସା କରିବାରେ ଆରମ୍ଭ ହୁଏ। ଲେଖା ଅଛି, ମୁଁ ଦୟା ଓ ଶାସନ ବିଷୟ ଗାନ କରିବି। ଆଜି ଦୟା ଓ ଶାସନ ଏକତ୍ର ମିଳିତ ହେବାର ପରିଲକ୍ଷିତ ହୁଏ ନାହିଁ। ଏହା ମନୁଷ୍ୟ ନିମନ୍ତେ ସେହିସବୁକୁ ସମାନ୍ତରାଳରେ ଧରି ରଖିବା ଅତି କଷ୍ଟକର ବିଷୟ, କିନ୍ତୁ ଈଶ୍ୱର ଏହା କରିପାରିବେ। ଆଉ ଆମେମାନେ ଦୟା ଓ ଶାସନ ବିଷୟ ଗାନ କରିପାରିବା କାରଣ ତାହାଙ୍କ ଉଦ୍ଦେଶ୍ୟରେ ଆମମାନଙ୍କୁ ପ୍ରଶଂସା ଗାନ କରିବାକୁ ହେବ, କାରଣ ସେ ହେଉଛନ୍ତି ଧାର୍ମିକତାର ରାଜା ଓ ସେ ହେଉଛନ୍ତି ଶାନ୍ତିର ରାଜା। କେତେ ଚମତ୍କାର ବିଷୟଟି ଏଠାରେ ଉଲ୍ଲେଖ ହୋଇଅଛି। ଏହାପରେ 2 ପଦରେ ଲେଖା ଅଛି, ମୁଁ ବିବେଚନା ପୂର୍ବକ ସିଦ୍ଧ ପଥରେ ଗମନ କରିବି, ଆହା ତୁମେ କେବେ ମୋ ନିକଟକୁ ଆସିବ, ମୁଁ ଆପଣା ଗୃହ ମଧ୍ୟରେ ସିଦ୍ଧ ଅନ୍ତଃକରଣରେ ଆଚରଣ କରିବି। ପ୍ରକୃତରେ ଦେଖିବାକୁ ଗଲେ ଦାଉଦ କେବେ ସେପରି ଜୀବନଯାପନ କରିନଥିଲେ। ଏଠାରେ ଆମେ ଯାହାଙ୍କୁ ଦେଖୁ ସେ ହେଉଛନ୍ତି ଉଦ୍ଧାରକର୍ତ୍ତା, ପିତା ଈଶ୍ୱରଙ୍କର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯୀଶୁଖ୍ରୀଷ୍ଟ। ରାଜା ମନୁଷ୍ୟପୁତ୍ର ହିସାବରେ କଥା କହନ୍ତି, ଲକ୍ଷ୍ୟ କରନ୍ତୁ ଯେ ସେ ପୃଥିବୀ ଉପରେ ମନୁଷ୍ୟପୁତ୍ର ଥିଲେ। ଉଦ୍ଧାରକର୍ତ୍ତା ରୂପେ ତାହାଙ୍କର କାର୍ଯ୍ୟରେ ସେ ପିତା ଈଶ୍ୱରଙ୍କର ଅଦ୍ୱିତୀୟ ପୁତ୍ର ଥିଲେ, କିନ୍ତୁ ଈଶ୍ୱରଙ୍କ ଇଚ୍ଛାର ବଶୀଭୂତ ହେବା ନିମନ୍ତେ ସେ ଆପଣାର ସ୍ଥାନ ଗ୍ରହଣ କଲେ। ସେ ଯେତେବେଳେ ଏହି ପୃଥିବୀରେ ଥିଲେ ସେ ଏକ ନିମ୍ନ ସ୍ଥାନ ଗ୍ରହଣ କଲେ, କିନ୍ତୁ ସେ ଏହା ସ୍ୱେଚ୍ଛାକୃତ ଭାବେ ଗ୍ରହଣ କଲେ। ଆମେ ଏକ ଉଚ୍ଚତମ ସ୍ଥାନ ଗ୍ରହଣ କରିବା ନିମନ୍ତେ ପ୍ରୟାସ କରୁ, କିନ୍ତୁ ସେ ଏକ ନିଚତର ସ୍ଥାନ ଗ୍ରହଣ କଲେ ଯେପରି ସେ ଆମମାନଙ୍କୁ ଏକ ଉଚ୍ଚତର ସ୍ଥାନକୁ ଆଣିପାରନ୍ତି। ତାହାଙ୍କର ମନୁଷ୍ୟ ଦେହଧାରୀ ହେବା ପୂର୍ବରୁ ସେ କହିଲେ, ହେ ଈଶ୍ୱର, ତୁମ୍ଭର ଇଚ୍ଛା ସାଧନ କରିବାକୁ ମୁଁ ଆସିଅଛି, ଯାହାକି ଏବ୍ରି ଦଶ ପର୍ବର ସାତ ପଦରେ ଲେଖା ଅଛି। ପ୍ରଭୁ ଯୀଶୁ ଯେତେବେଳେ ଏହି ପୃଥିବୀରେ ଥିଲେ ସେତେବେଳେ ସେ କହିଲେ, ପିତା ଯେ କି ମୋତେ ପ୍ରେରଣ କରିଅଛନ୍ତି ତାହାଙ୍କର ଇଚ୍ଛା ସାଧନ କରିବା, ଏହା ହିଁ ମୋର ଖାଦ୍ୟ। ଓ ସେ ପିତା ଈଶ୍ୱରଙ୍କ ଇଚ୍ଛାକୁ ସାଧନ କଲେ। ସେ ଯେତେବେଳେ ଆପଣଙ୍କ ନିମନ୍ତେ ଓ ମୋ ନିମନ୍ତେ ସେହି ପରିତ୍ରାଣ ସାଧନ କଲେ, ସେତେବେଳେ ସେ ଧୈର୍ଯ୍ୟର ସହିତ ସେହି ସମୟ ପର୍ଯ୍ୟନ୍ତ ଅପେକ୍ଷା କଲେ, ଯାହାକୁ ସେ କହନ୍ତି ମୋହର ସମୟ। ଏଠାରେ ଆମେ ଯେଉଁ ରାଜାଙ୍କର ପରିଚୟ ପାଉଅଛୁ ସେ ହେଉଛନ୍ତି ପ୍ରକୃତିରେ ମନୁଷ୍ୟପୁତ୍ର ବା ପ୍ରଭୁ ଯୀଶୁଖ୍ରୀଷ୍ଟ, ଯିଏକି ଏହି ଜଗତରେ ଜଣେ ମଣିଷ ପରି ମଣିଷ ହୋଇ ନିଷ୍ପାପ ଓ ନିଷ୍କଳଙ୍କ ଜୀବନଯାପନ କରି ପାପରହିତ ହୋଇ ମନୁଷ୍ୟର ଉଦ୍ଧାର ନିମନ୍ତେ ନିଜର ପବିତ୍ର ରକ୍ତ ଦେଇ ଉଦ୍ଧାର ସାଧନ କଲେ। ସେ ପିତା ଈଶ୍ୱରଙ୍କର ଅଭିମତ ଅନୁଯାୟୀ ଜୀବନଯାପନ କରି ତାହାଙ୍କର ସନ୍ତୋଷ ପାତ୍ର ହେଲେ ଓ ତାହାଙ୍କର ଅଭିମତକୁ ସଫଳ କଲେ, ଓ ଈଶ୍ୱର ମଧ୍ୟ ତାହାଙ୍କୁ ମହିମାନ୍ୱିତ କଲେ। ଆଜି ସେ ପିତା ଈଶ୍ୱରଙ୍କ ସିଂହାସନର ଦକ୍ଷିଣ ପାର୍ଶ୍ୱରେ ଉପବେଶନ କରିଅଛନ୍ତି ଓ ପିତା ଈଶ୍ୱରଙ୍କର ଇଚ୍ଛାକୁ ସାଧନ କରୁଅଛନ୍ତି, ଓ ସେହି ସମୟକୁ ଅପେକ୍ଷା କରି ରହିଅଛନ୍ତି ଯେଉଁ ସମୟରେ କି ପିତା ଈଶ୍ୱର ତାହାଙ୍କୁ ପୁନର୍ବାର ଏହି ଜଗତ ମଧ୍ୟକୁ ପଠାଇବେ ଓ ସେ ଏହି ପୃଥିବୀ ଉପରେ ରାଜତ୍ୱ କରିବେ, ଯାହାକି ସଂହିତା 110 ପର୍ବର ପ୍ରଥମ ପଦରେ ଲେଖା ଅଛି। ଏହାପରେ ପ୍ରଥମ କରନ୍ଥୀୟ 15 ପର୍ବର 28 ପଦରେ ଲେଖା ଅଛି, ଆଉ ସମସ୍ତ ବିଷୟ ପୁତ୍ରଙ୍କ ବଶୀଭୂତ କରାଗଲା ଉତ୍ତାରେ, ଯେ ସମସ୍ତ ବିଷୟ ତାହାଙ୍କର ବଶୀଭୂତ କଲେ, ସ୍ୱୟଂ ପୁତ୍ର ମଧ୍ୟ ତାହାଙ୍କର ବଶୀଭୂତ ହେବେ, ଯେପରି ଈଶ୍ୱର ସର୍ବେସର୍ବା ହୁଅନ୍ତି। ଏହାର ଅର୍ଥ କ'ଣ? ଏହାର ଅର୍ଥ ହେଉଛି ପ୍ରଭୁ ଯୀଶୁଖ୍ରୀଷ୍ଟ ଏହି ପୃଥିବୀ ଉପରେ ରାଜତ୍ୱ କଲା ପରେ ପିତା ଈଶ୍ୱରଙ୍କ ହସ୍ତରେ ସମସ୍ତ କିଛି ସମର୍ପଣ କରିବେ ଓ ତାହାଙ୍କର ବଶୀଭୂତ ହେବେ। ବର୍ତ୍ତମାନ ଲକ୍ଷ୍ୟ କରନ୍ତୁ, ଖ୍ରୀଷ୍ଟ କିପରି ରାଜତ୍ୱ କରିବାକୁ ଯାଉଅଛନ୍ତି, ଯାହାକି ଦାଉଦ ସେପରି ରାଜତ୍ୱ କରିପାରିନଥିଲେ। ଗୀତ 101ର 4 ପଦରୁ 8 ପଦ ମଧ୍ୟରେ ଲେଖା ଅଛି, କୁଟିଳ ଅନ୍ତଃକରଣ ମୋ ନିକଟରୁ ଦୂର ହେବ, ମୁଁ ମନ୍ଦ ବିଷୟର ପରିଚୟ ନେବି ନାହିଁ। ଯେଉଁ ଜଣ ଗୋପନରେ ଆପଣା ପ୍ରତିବାସୀର ଅପବାଦ କରେ ମୁଁ ତାହାକୁ ବିନାଶ କରିବି, ଯାହାର ଅହଙ୍କାର ଦୃଷ୍ଟି ଓ ଗର୍ବୀ ଅନ୍ତଃକରଣ ମୁଁ ତାହାକୁ ସହିବି ନାହିଁ। ଦେଶର ବିଶ୍ୱସ୍ତ ଲୋକେ ଯେପରି ମୋ ସଙ୍ଗେ ବାସ କରିବେ ଏଥିପାଇଁ ସେମାନଙ୍କ ଉପରେ ମୋହର ଦୃଷ୍ଟି ରହିବ। ଯେଉଁ ଜଣ ସିଦ୍ଧ ପଥରେ ଚାଲେ ସେ ମୋହର ସେବା କରିବ, ଯେ ପ୍ରତାରଣା କରେ ସେ ମୋ ଗୃହ ମଧ୍ୟରେ ବାସ କରିବ ନାହିଁ, ଯେ ମିଥ୍ୟା କଥା କହେ ସେ ମୋ ଦୃଷ୍ଟିଗୋଚରରେ ସ୍ଥାୟୀ ହେବ ନାହିଁ। ମୁଁ ଅଧର୍ମାଚାରୀ ସମସ୍ତଙ୍କୁ ସଦାପ୍ରଭୁଙ୍କ ନଗରରୁ ଉଚ୍ଛିନ୍ନ କରିବା ନିମନ୍ତେ ପ୍ରତି ପ୍ରଭାତରେ ଦେଶର ସକଳ ଦୁଷ୍ଟ ଲୋକଙ୍କୁ ସଂହାର କରିବି। ଏହା ଏହି ପୃଥିବୀ ଉପରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ରାଜତ୍ୱକୁ ପ୍ରକାଶ କରେ। ସେହି 1000 ବର୍ଷର ଶାନ୍ତି ରାଜ୍ୟ ସମୟରେ କେବଳମାତ୍ର ଗୋଟିଏ ସର୍ବୋଚ୍ଚ ନ୍ୟାୟାଳୟ ରହିବ, ଆଉ ସେ ହେଉଛନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟ। ସେ କେବଳ ଜଣେ ଯେ କି ବିଚାର କରିବେ ଓ ପ୍ରତ୍ୟେକ ତାହାଙ୍କର ଅଧୀନତା ସ୍ୱୀକାର କରିବେ। ଏହାପରେ ସେମାନେ ସେହି ଖ୍ରୀଷ୍ଟଙ୍କ ଉଦ୍ଦେଶ୍ୟରେ ଏକ ନୂତନ ଗୀତ ଗାନ କରିବେ, ଯେ କି ଧାର୍ମିକତା ଓ ବିଚାରର ସହିତ ରାଜତ୍ୱ କରିବେ। ଆସନ୍ତୁ ଏହାପରେ ଗୀତ 102 ପର୍ବ ମଧ୍ୟକୁ ଯିବା। ଏହା ଏକ ସମସ୍ୟା ଓ ଦୁଃଖର ପ୍ରାର୍ଥନା। ଏହା ଏକ ମସିହତ୍ୱ ଗୀତ, ଯାହାକି ସେହି ଗେତ୍ସିମାନୀ ବଗିଚାରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଛବି ପ୍ରଦାନ କରେ। ତେବେ ଏହି ଗୀତର ଲେଖକ କିଏ ତାହା ଜଣାନାହିଁ, ମାତ୍ର ସମ୍ଭବତଃ ଦାଉଦ ଏହି ଗୀତର ଲେଖକ ହୋଇଥାଇପାରନ୍ତି। ଏହା ଅବସନ୍ନ କାଳେ ସଦାପ୍ରଭୁଙ୍କ ଛାମୁରେ ଆପଣା ଖେଦର କଥା ଭାଙ୍ଗି ଜଣାଇବା ବେଳେ ଦୁଃଖୀ ଲୋକର ପ୍ରାର୍ଥନା। ଏହା ଆମମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ସେହି ଗେତ୍ସିମାନୀ ବଗିଚାରେ ତାହାଙ୍କର ଯନ୍ତ୍ରଣା ଓ ଗଭୀର ଦୁଃଖ ଓ ଲାଞ୍ଛନାର ବିଷୟକୁ ପ୍ରକାଶ କରେ। ଗୀତ 102ର ପ୍ରଥମ ପଦରେ ଏହିପରି ଲେଖା ଅଛି, ଅବସନ୍ନ କାଳେ ସଦାପ୍ରଭୁଙ୍କ ଛାମୁରେ ଆପଣା ଖେଦର କଥା ଭାଙ୍ଗି ଜଣାଇବା ବେଳେ ଦୁଃଖୀ ଲୋକର ପ୍ରାର୍ଥନା। ହେ ସଦାପ୍ରଭୁ, ମୋର ପ୍ରାର୍ଥନା ଶୁଣ ଓ ମୋ କାକୁକ୍ତି ତୁମ୍ଭ ନିକଟରେ ଉପସ୍ଥିତ ହେଉ। ଏହା ସେହି ମାନବ ଶରୀରରେ ପ୍ରଭୁ ଯୀଶୁଙ୍କର ପ୍ରାର୍ଥନା ଥିଲା। ସେ ଯଦିଓ ଈଶ୍ୱର ଥିଲେ, ମାତ୍ର ତଥାପି ସେ ମାନବ ଶରୀର ଧାରଣ କଲେ। ସେ ସମ୍ପୂର୍ଣ୍ଣ ମନୁଷ୍ୟ ଥିଲେ ଓ ସମ୍ପୂର୍ଣ୍ଣ ଈଶ୍ୱର ମଧ୍ୟ ଥିଲେ। ତାଙ୍କର ମାନବ ଶରୀରରେ ଈଶ୍ୱରତ୍ୱ ମଧ୍ୟ ବାସ କରୁଥିଲା। ତେଣୁ ଏହା ଏପରି ଜଣାଯାଏ ଯେପରି ଯିହୋବା ଯିହୋବାଙ୍କ ନିକଟରେ ପ୍ରାର୍ଥନା କଲେ। ପ୍ରଭୁ ଯୀଶୁ ଜଣେ ପାପ ବହନକାରୀ ଭାବେ ସେହି ପାପର ଭୟଙ୍କର ଯନ୍ତ୍ରଣା ଓ ଅକଥନୀୟ ଲାଞ୍ଛନା ହେତୁ ଯିହୋବା ସଦାପ୍ରଭୁଙ୍କ ନିକଟରେ ସେହି ମୃତ୍ୟୁରୁ ଉଦ୍ଧାର ପାଇବା ନିମନ୍ତେ ପ୍ରାର୍ଥନା କରନ୍ତି। ଏପରି ପାଞ୍ଚ ପର୍ବର ସାତ ପଦରେ ଭାବାଣୀ ଆକାରରେ ସେହି ପ୍ରାର୍ଥନାକୁ ଲକ୍ଷ୍ୟ କରିବାକୁ ପାରିବା। ଯିଏ ତାହାଙ୍କୁ ମୃତ୍ୟୁରୁ ରକ୍ଷା କରିବାକୁ ସମର୍ଥ ତାହାଙ୍କ ନିକଟରେ ସେ ଆପଣା ପାର୍ଥିବ ଜୀବନରେ ଥିବା ସମୟରେ ପ୍ରବଳ ଆର୍ତ୍ତନାଦ ଓ ଅଶ୍ରୁ ସହକାରେ ପ୍ରାର୍ଥନା ଓ ବିନତି ଉତ୍ସର୍ଗ କରିଥିଲେ। ଏହି ପ୍ରାର୍ଥନା ମଧ୍ୟ ଶୁଣାଯାଇଥିଲା। ମାତ୍ର ଆପଣଙ୍କ ପାପ ଓ ମୋହର ପାପ ନିମନ୍ତେ ତାହାଙ୍କ ଉପରେ ପିତା ଈଶ୍ୱରଙ୍କର ସେହି କ୍ରୋଧ ବର୍ତ୍ତିଲା। ଏହାପରେ ଆମେ ତାହାଙ୍କର ସେହି ଗଭୀର ଦୁଃଖ ଓ ହୃଦୟର ବେଦନାକୁ ଲକ୍ଷ୍ୟ କରିବାକୁ ପାରୁ, ଯାହାକି ଆଠରୁ ଦଶ ପଦ ମଧ୍ୟରେ ଲେଖା ଅଛି। ମୋ ଶତ୍ରୁମାନେ ଦିନଯାକ ମୋତେ ନିନ୍ଦା କରନ୍ତି, ମୋ ବିରୁଦ୍ଧରେ ରାଗାନ୍ଧ ଲୋକମାନେ ମୋ ନାମ ନେଇ ସାପ ଦିଅନ୍ତି, କାରଣ ମୁଁ ଅନ୍ନ ପରି ଭସ୍ମ ଭୋଜନ କରିଅଛି ଓ ମୋର ପେୟ ଦ୍ରବ୍ୟ ନେତ୍ରଜଳ ସଙ୍ଗେ ମିଶାଇଅଛି। ତୁମ୍ଭର କ୍ରୋଧ ଓ କୋପ ସକାଶୁ ଏହା ହୋଇଅଛି, ଯେହେତୁ ତୁମ୍ଭେ ମୋତେ ଉଠାଇ ପକାଇ ଦେଇଅଛ। ପ୍ରଭୁ ଶ୍ରୀକୃଷ୍ଣ ଏହା ସହ୍ୟ କଲେ, କିନ୍ତୁ କାହିଁକି? ଏବ୍ରି ବାର ପର୍ବର ଦୁଇ ପଦରେ ଲେଖା ଅଛି, ଆପଣ ସମ୍ମୁଖସ୍ଥ ଆନନ୍ଦ ନିମନ୍ତେ। ପ୍ରିୟ ବନ୍ଧୁ, ଆମମାନଙ୍କର ପ୍ରଭୁ ଯୀଶୁଖ୍ରୀଷ୍ଟ ଆମମାନଙ୍କ ନିମନ୍ତେ ସେ ସମସ୍ତ ସହ୍ୟ କଲେ, ଯେପରି ସେ ସେହି ଆନନ୍ଦର ସହଭାଗୀ ହୁଅନ୍ତି। ଆସନ୍ତୁ ସେହି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ପାପରୁ ଉଦ୍ଧାରପ୍ରାପ୍ତ ହୋଇ ସେହି ଅକ୍ଷୟ ଚିରନ୍ତନ ଆନନ୍ଦର ସହଭାଗୀ ହେଉ। ପ୍ରଭୁ ଆମ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।
শ্রোতা এই কার্যক্রম শুনিবার আপনার অশেষ ধন্যবাদ। এই কার্যক্রম আপনার কিপর লাগিলা ও কেউ বিষয়টি আপনার হৃদয় অধিক স্পর্শ করেছে তাহা লিখি জনাইলে আমি বিশেষ উপকৃত হব। যদি কিছু প্রশ্ন বা সন্দেহ থাকে তাহা পত্র মাধ্যমে অথবা টেলিফোন যোগে আমাকে জনাত। আমার ঠিকনা পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া পোস্ট বক্স নম্বর 33 ভুবনেশ্বর 751001
মোবাইল নম্বর 9777221415
ঠিকনাটি আউথরে শুনন্তু পথ প্রদর্শিকা ট্রান্সওয়ার্ল্ড রেডিও ইন্ডিয়া পোস্ট বক্স নম্বর 33 ভুবনেশ্বর 751001
মোবাইল নম্বর 9777221415
আমার ইমেল আড্রেসটি লিখি রাখন্তু odia.ttb@radio882.com। তবে আজি পাই এইখানে রাখুছু। নমস্কার।